ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ ଏକ ଅମୂଲ୍ୟ ଉପନ୍ୟାସ ଛଅ ମାଣ ଆଠଗୁଣ୍ଠୁ। ପ୍ରଥମ ପରିଚ୍ଛେଦ। ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ଏହା ସହିତ ମହାଜନ ମଧ୍ୟ। ନଗଦ ଟଙ୍କା କାରବାର ଠାରୁ ଧନର ମହାଜନୀ ବେଶୀ। ଶୁଣାଯାଏ ଆଡ଼େ ଦୀର୍ଘ ଚାରିକୋଶ ମଧ୍ୟରେ ଆଉ କାହାରି କାରବାର ଚଳେ ନାହିଁ। ଲୋକଟି ବଡ଼ ଧାର୍ମିକ। ବର୍ଷ ମଧ୍ୟରେ ଚବିଶଟା ଏକାଦଶୀ, ଚାଳିଶଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା ଏକଥା ଆମ୍ଭେମାନେ କହିବାକୁ ଅକ୍ଷମ। ଏକାଦଶୀ ଦିନ ତୁଳସୀ ପତ୍ର ଜଳ ମାତ୍ର ଅବଲମ୍ବନ। ସେଦିନ ଉପରଓଳି ମଙ୍ଗରାଜଙ୍କର ଜଗାଭଣ୍ଡାରୀ କଥା କହୁ କହୁ କହି ପକାଇଥିଲା, ପ୍ରତି ଏକାଦଶୀ ଦିନ ସଞ୍ଜବେଳେ ଦ୍ୱାଦଶୀ ପାରଣା ସକାଶେ ସାଆନ୍ତଙ୍କ ଶୋଇବା ଘରେ ସେରେ ଦୁଧ, ଦିଶୁ, ଖଇ, ନବାତ, ପାଚିଲା କଦଳୀ ରଖାଯାଇଥାଏ। ସେ ଅର୍ଥାତ୍ ଜଗା ଦ୍ୱାଦଶୀ ଦିନ ବଡ଼ି ସକାଳେ ତୁଚ୍ଛା ବାସନ ମାଜେ। ଏକଥା ଶୁଣି ଜଣ କେତେ ମୁହଁ ଚାହାଁ ଚାହାଁ ହୋଇ ମୁର୍କି ହସିଥିଲେ। ଜଣେ କହି ପକାଇଲା, ଡୁବି ପାଣି ପିଇଲେ ମହାଦେବଙ୍କ ବାପ ବି ଜାଣିପାରିବେ ନାହିଁ। ଏ କଥାର ଅର୍ଥ ସଫା ବୁଝାଗଲା ନାହିଁ, ମାତ୍ର ଆମେମାନେ ଅନୁମାନ କରିନେଲୁ ଏହା ନିନ୍ଦୁକର କଥା। ସେ କଥା ଛାଡ଼, ବରଞ୍ଚ ଆମ୍ଭେମାନେ ସାଆନ୍ତଙ୍କ ସପକ୍ଷରେ ଓକିଲାତି କରିପାରୁ। ଭାଣ୍ଡଶୂନ୍ୟ ହେବା କାର୍ଯ୍ୟଟା ଯେ ମଙ୍ଗରାଜଙ୍କ ଦ୍ୱାରା ଅନୁଷ୍ଠିତ ହୋଇଅଛି, ଏଥିରେ ଚାକ୍ଷୁଷ ସାକ୍ଷୀ କାହିଁ? ଶୁଣିବା କଥା, ଅନୁମାନ କଥା ପ୍ରମାଣ ରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାତି ନାରାଜ। ଅଦାଲତର ହାକିମମାନଙ୍କର ତ ଏହି ରାୟ। ଆଉ ଗୋଟିଏ କଥା ଦେଖାଯାଉ, ବିଜ୍ଞାନଶାସ୍ତ୍ର କହେ ଜଳୀୟ ପଦାର୍ଥ ସବୁ ବାଷ୍ପାକାରରେ ଉଡ଼ିଯାଏ। ଦୁଧ ତ ଜଳୀୟ ପଦାର୍ଥ, ଜମିଦାର ଘର ଦୁଧ ବୋଲି ବିଜ୍ଞାନ ବିଧି ଡରିବ କି? ପୁଣି ସେ ଘରେ ମୂଷା ଚୁଚୁନ୍ଦ୍ରା ଚୁଟିଆ ବି ଥିଲା, ଛାରପୋକ ମଶା ମାଛି ଅବା କେଉଁ ଘରେ ନଥାନ୍ତି? ପେଟ ପାଟଣା ପାଇଁ ଜଗତର ସମସ୍ତ ପ୍ରାଣୀ ଧାଇଛନ୍ତି, ବିଶେଷରେ ସେମାନେ ମଙ୍ଗରାଜଙ୍କ ପରି ହରିଭକ୍ତ ବିଳାସ ଗ୍ରନ୍ଥ ମହାତ୍ମ୍ୟ ଶୁଣିନାହାନ୍ତି। ଏଥକୁ ମଙ୍ଗରାଜଙ୍କ ଧର୍ମନିଷ୍ଠା ପ୍ରତି ସନ୍ଦେହ କରିବା ଆମେ ମହାପାପ ବୋଲି ବିଚାର କରୁ। ଆହୁରି ମଧ୍ୟ ପାର୍ଶ୍ୱବର୍ତ୍ତୀ ଘଟଣାମାନଙ୍କ ପ୍ରତି ନଜର ରଖିବା ନିମନ୍ତେ ପ୍ରମାଣ ଆଇନରେ ବିଚାରକମାନଙ୍କ ପ୍ରତି ବିଶେଷ ବିଧି ଅଛି। ମଙ୍ଗରାଜେ ଉଷୁନା ଛୁଅନ୍ତି ନାହିଁ, ମାଛ ଶୁଖା କଥା ଛାଡ଼। ଦ୍ୱାଦଶୀ ଦିନ ବ୍ରାହ୍ମଣ ଭୋଜନ କରାଇ ତହିଁ ଉତ୍ତାରେ ପାରଣା କରନ୍ତି। ମଙ୍ଗରାଜେ ଭାରି ହୁସିଆର ଲୋକ। ଏହି ବ୍ରାହ୍ମଣ ଭୋଜନ ରୂପୀ ମହତ୍ କାର୍ଯ୍ୟରେ କେତେ ବିଘ୍ନ ଘଟିପାରେ, ଏଥିସକାଶେ ଜଣେ କେଉଟକୁ ଓ ଜଣେ ଗୁଡ଼ିଆକୁ ମାଣେ ଏହିପରି ଦୁଇମାଣ ଜମି ଖଞ୍ଜି ଦେଇଛନ୍ତି। ଦ୍ୱାଦଶୀ ଦିନ ଭୋର କେଉଟ ଦୁଇ ନୈତି ଚୂଡ଼ା ଓ ଗୁଡ଼ିଆ କୋଡ଼ିଏ ପଳ ଗୁଡ଼ ଦାଖଲ କରିଯାଏ। ଗୋବିନ୍ଦପୁର ଶାସନ ସତେଇଶ ଘର ବ୍ରାହ୍ମଣ ସମସ୍ତେ ନିମନ୍ତ୍ରିତ ହୋଇ ଆସନ୍ତି। ବେଳ ଛଅ ଘଡ଼ି ମଧ୍ୟରେ ବ୍ରାହ୍ମଣ ଭୋଜନ ହୋଇଯାଏ। ମଙ୍ଗରାଜେ ସ୍ୱୟଂ ବ୍ରାହ୍ମଣମାନଙ୍କୁ ପରିବେଷଣ କରନ୍ତି। ଥରେ ପତ୍ରରେ ଚୂଡ଼ାଗୁଡ଼ ଲଗାଇ ଦେଇ ମଙ୍ଗରାଜ ଉଚ୍ଚ ପାଟି କରି ହାତ ଯୋଡ଼ି କହନ୍ତି, ଗୋସାଇଁମାନେ କୁହନ୍ତୁ ଆଉ କିଛି ଲୋଡ଼ା କି ନାହିଁ, ଢେର ଜଳପାନ ଢେର ଗୁଡ଼ ଅଛି। ମାତ୍ର ମୁଁ ଜାଣେ ଆପଣମାନଙ୍କ ଆଖି ବଡ଼ ପେଟ ସାନ, ଆପଣମାନଙ୍କ ପେଟକୁ ତ ବଳି ପଡ଼ିଲାଣି। ଏଥି ଉତ୍ତାରେ କୌଣସି ପେଟ ବୈକିଳିଆ ବ୍ରାହ୍ମଣ ଜଳପାନ ମାଗି ବସିଲେ ସାଆନ୍ତେ ତିନି ଆଙ୍ଗୁଳିଆ ପାଞ୍ଚ ସାତ ପୁଞ୍ଜା ଚୂଡ଼ା ଧରି ପତ୍ରକୁ ଫୋପାଡ଼ି ଦିଅନ୍ତି। ତହିଁ ଉତ୍ତାରେ ଗୋସେଇମାନେ ପୂର୍ଣ୍ଣ ହେଲା କହି ଲମ୍ବା ହାକୁଟି ମାରି ଆଶୀର୍ବାଦ କରି ପତ୍ର ଛାଡ଼ନ୍ତି। ବ୍ରାହ୍ମଣ ଭୋଜନ ଉତ୍ତାରେ ଯେଉଁ ଏକ ନୈତି ଚୂଡ଼ା ଓ ଅଧାଅଧି ଗୁଡ଼ ବଳି ପଡ଼େ ତାହା ଭକ୍ତିପୂର୍ବକ ମଙ୍ଗରାଜେ ସେବା କରନ୍ତି। ପାଠକେ ଆପଣ ପଚାରିବେ, ନୌତିଏ ଚୂଡ଼ାରେ ସତେଇଶ ଜଣ ବ୍ରାହ୍ମଣଙ୍କ ପେଟ କିପରି ପୁରିଲା? ହରି ବୋଲ ଭାଇ ହରି ବୋଲ। ଏସବୁ କଥାର ଉତ୍ତର ଦେବାକୁ ଗଲେ ଆମମାନଙ୍କର ଆଉ ଲେଖା ଚଳିବ ନାହିଁ। ଯୀଶୁଖ୍ରୀଷ୍ଟ ଦୁଇ ଖଣ୍ଡ ରୁଟିରେ ବାରଶହ ଲୋକଙ୍କୁ ଖୁଆଇଲେ, ପୁଣି ଚାରି ପାଛିଆ ବଳି ପଡ଼ିଲା। କାମ୍ୟକ ବନରେ ଶ୍ରୀକୃଷ୍ଣ ଦୁର୍ବାସାଙ୍କ ବାର ହଜାର ଶିଷ୍ୟଙ୍କର ପେଟ ଟିକିଏ ସାଗରେ ପୂରାଇ ଦେଇଥିଲେ। ଏହି ମହାପୁରୁଷଙ୍କ ହସ୍ତ ମହିମା ପ୍ରତି ଯଦି ଆପଣମାନଙ୍କର ବିଶ୍ୱାସ ନଥାଏ, ତେବେ ଆମମାନଙ୍କ ମଙ୍ଗରାଜ ଚରିତ୍ର ପଢ଼ିବା ନିମନ୍ତେ ଅନୁରୋଧ କରିବାକୁ ସାହସ କରିପାରିବୁ ନାହିଁ। ଏପରି ଶୁଣା ଅଛି, ତାଙ୍କର ମାଉସୀ ପୁଅ ଭାଇ ଶ୍ୟାମ ମଲ୍ଲେ ସହରକୁ ଯାଇଥିଲେ, ପାପ ଛୁପା ରହେ ନାହିଁ। ସେ କୁସଙ୍ଗରେ ପଡ଼ି ପିଆଜ ମିଶା କୋବି ଖାଇଥିବା ସାଆନ୍ତଙ୍କ ନିକଟରେ ଅଜଣା ରହିଲା ନାହିଁ। ଆଜି ଯାଏଁ ରୂଢ଼ ବଢ଼ିଥାନ୍ତା। ମଙ୍ଗରାଜେ ଖୁବ୍ କମ୍ ଖର୍ଚ୍ଚରେ ଅର୍ଥାତ୍ ଶ୍ୟାମଙ୍କର ବେଢ଼ାବାଟି ପୈତୃକ ଲାଖରାଜରୁ 15 ମାଣ ଜମି ମାତ୍ର ନେଇ ତାକୁ ଖଲାସ କରିଦେଲେ। ମଙ୍ଗରାଜ ଦିନେ ଶ୍ୟାମକୁ ଡାକି ମୁରବୀ ପଣିଆ କରି କହିଲେ, ଦେଖ ଶ୍ୟାମ, ଏଣିକି ହୁସିଆର ରହ, ମୁଁ ଥିଲି ବୋଲି ମୋ ମୁଲାଜରେ 5 ଜଣ ତୋତେ ଟେକିନେଲେ ସିନା, ନହେଲେ ତୁ ତ ଏକାବେଳକେ ଖିରସ୍ତାନ ହୋଇଯାଇଥାନ୍ତୁ, ତୋ 7 ପୁରୁଷ ଅହିନର୍କରେ ପଡ଼ିଥାନ୍ତେ। ମୁଁ ବୋଲି ସିନା ତୋର ମାଣ 5 ଟଙ୍କାରେ ନେଲି ମାଣଟା, ଆଉ କେହି 2 ଟଙ୍କାରେ ବି ଛୁଅନ୍ତା ନାହିଁ। ଯେତେ ହେଲେ ତୁ ତ ଭାଇ, ତୋତେ କ'ଣ ଫୋପାଡ଼ି ଦେବି? ହେଲେ ବିପଦ ଆପଦ ବେଳକୁ ମୁଁ ଭଲ ବେଳେ କେହି ନୁହେଁ। ଏଇ ସେଦିନ ଭୀମାଗୌଡ଼ର ଫୌଜଦାରୀ ମକଦ୍ଦମାରେ ତୋତେ ଗୁହା ଦେବାକୁ କହିଲି ଯେ ଘରେ ଲିଚିଲୁ, ଦେଖାଦେଲୁ ନାହିଁ। ହାଏ ହାଏ, ଯେଉଁ ନିନ୍ଦୁକମାନେ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଇଲେ, ପରମାସତୀ ସୀତାଙ୍କୁ ବଣକୁ ପଠାଇଲେ, ସେମାନଙ୍କ ବଂଶଧରମାନେ ଯେ ହରିଦାସ ଉପବାସୀ ପରୋପକାରୀ ମଙ୍ଗରାଜଙ୍କର ଅଖ୍ୟାତି ରଟନା କରିବେ, ଏହା କିଛି ବିଚିତ୍ର ନୁହେଁ। ନିନ୍ଦୁକମାନେ ଯେଉଁ କଥା କହି ବୁଲିବେ, ଆମ୍ଭମାନଙ୍କୁ ନାଚାର ହାଲତରେ ସେ କଥା ବୋଲିବାକୁ ହେଉଅଛି। ସେମାନେ କହନ୍ତି, ମଙ୍ଗରାଜେ 4 କୋଶ ମଧ୍ୟରେ କାହାରି ଗୋ ଖୋଜରୁ ଖୋଜେ ଜମି ରଖିଲେ ନାହିଁ, ବାକି ଥିଲା ଭାଇ ଓର ଖୋଜି ଖୋଜି ଏତେ ଦିନେ ପାଇଲେ। ଶ୍ୟାମ ପିଆଜ ଖାଇ ବ୍ରାହ୍ମଣ ଭୋଜନ କରାଇଲା। ମଙ୍ଗରାଜ ଘର ମାଇକିନିଆମାନେ ଯେ ଚମ୍ପାକୁ ପଠାଇ ହାଟରୁ ପିଆଜ କିଣି ଆଣନ୍ତି, କଥା ଛଳରେ ଆମ୍ଭେମାନେ ମାନିଗଲୁ, ଚମ୍ପା ପିଆଜ କିଣିକିରି ଆଣିଲା। ଖାଇବାର ପ୍ରମାଣ କାହିଁ, ପଲାଣ୍ଡୁ ଗୁଞ୍ଜନଞ୍ଚେଇବ, ମନୁରେ ଖାଇବାକୁ ସିନା ମନା, କିଣିଲେ ପତିତ ହେବ, ଏ ବିଧି କାହିଁ। ମାତ୍ର ଭଦ୍ରଲୋକ ଘର ମହିଳାମାନଙ୍କୁ ଦୋଷାଦୋଷ ସମାଲୋଚନାକାରୀ ନିନ୍ଦୁକମାନଙ୍କ କଥାରେ ଉତ୍ତର ଦେବାକୁ ଆମେମାନେ ସମ୍ପୂର୍ଣ୍ଣ ନାରାଜ। ଇଏ ଥିଲା 6 ମାଣ 8 ଗୁଣ୍ଠର ପ୍ରଥମ ପରିଚ୍ଛେଦ। ରହିଲୁ, ନମସ୍କାର।